ତମେ ପାପ ଥାନୁ କ୍ଷମା ପାଇବାକେ ଇଚ୍ଛା କରବାସ୍ କି? ତମେ ବିଚାର ଦଣ୍ଡ ଥାନୁ ରକ୍ଷା ପାଇବାକେ ଇଚ୍ଛା କରବାସ୍ କି? ତମର ଭାଗ୍ୟ ଥାନୁ ରକ୍ଷା ପାଇବାକେ ଇଚ୍ଛା କରବାସ୍ କି? ତମେ କେ ମିଶା ତାର ଭାଗ୍ୟ ଥାନୁ ରକ୍ଷା କରି ନପାରାସ୍? ମାନେର କପାଲେ ଯାଇଟା ଲେଖା ହେଲା ଅଛେ ହାଇଟା ସେ ଜାନେ। ଇଟା ବଡ଼େ ଜାଟିଆଏ ଦଣ୍ଡ ଥାନୁ ରକ୍ଷା ପାଇବାଟା ପାପର ଦଣ୍ଡ ଥାନୁ। ମାତର ମୋର ଲଗେ ଗୋଟେ ଭୟଙ୍କର କାତା ଅଛେ। ମାପୁରୁ ତମକେ କାଇଟା କୈସି ଅଛେ ସୁନା? ସେ କୈସି ଅଛେ ମାତର ମାପୁରୁ ଆମକେ ପ୍ରେମ କରଲାଇ ନାହିଁ। ଆମେ ଯେଡ଼େ ବେଲେ ପାପି ରେଲୁ ଯୀଶୁ ଆମର ଲାଗି ମରଲାଏ ବୋଲେ କାଇଟା ଜାନାସ? ମାପୁରୁର ଆଖି ଲଗେ ଆମେ ସବୁ ଆଗେ ପାପି ରେଲୁ। ଆହୁରି କେ ମିଶା ଗୋଟେ ଠିକ ଲୋକ ନରେଲାଏ? ପାପ ନ କରଲା ଲୋକ କେ ମିଶା ନରେଲାଏ? ଧାର୍ମିକ ଲୋକକେ ମିଶା ମାପୁରୁର ଆଖି ଥାନେ ନ ଦିଶିଲା। ସବୁ ପାପ କରି ମାପୁରୁର ଆଗେ ସାନ ହୋଇଗଲା। ଏମିତି କେ ମିଶା ଭଲ କାମ କରି ନ ପାରିଲା? ମାତର ତମେ କହିବାସ କି ମାପୁରୁ ମୋକେ ଏମିତି ବନାଇଲା ଅଛତ? ସେ ଆକା ମୋକେ ପାପ କାମ କରବା ଗୁଣକେ ଦେଲା ଅଛତ। ମୁଇଁ ଏଟା ସାଇଜ କରବାକେ ନ ପାରି। ମାପୁରୁର କାତା ସୁନା ମୋର ସଙ୍ଗାଡ଼ି, ମାପୁରୁ ତୋକେ ପାପ କରବା ଗୁଣକେ ନ ଦେଲା। ଯେଡ଼ିକି ବେଲେ ମାପୁରୁ ଆମର ଆଗର ବାବା ଆରି ମାକେ ତିଆରି କଲାଏ ବଡ଼ ସୁନ୍ଦର କରି ସେ ମନକେ ତିଆରି କଲାଏ। ଆହୁରି ଗୋଟେ ସୁନ୍ଦର ଜାଗା ଥାନେ ଗୋଟେ ତୋଟା ଆନେ ରଖଲାଏ ସେ ମନ ବଡ଼ ଶ୍ରଦ୍ଧା ଆନେ ରେଲାଏ ଆରି ମାପୁରୁ ସଙ୍ଗେ ମିସ୍ତେ ରେଲାଏ। ମାତର ସେ ମନକେ ଗୋଟେ ଯନ୍ତର ପାରା ନ ବନାଇ ଯେ ଏଟା କରା ହାଇଟା କରା ବୋଲି କହିବାକେ ସେ ଇଚ୍ଛା କରତେ ରେଲାଏ। ସେ ମନ ମାପୁରୁକେ ପ୍ରେମ କର ଆରି ତାଙ୍କର କାତା ମାନି ଚାଲତ। ମାତର ସେ ମନ ବାଚତ ବୋଲି ନିଜର ଇଚ୍ଛା କରତ ବୋଲି ସେ ମନକେ ଜଲ ବଡ଼ ନ କରତେ ରେଲାଏ। ସେ ମନକେ ଜବରଦସ୍ତ ନ କରତେ ରେଲାଏ। ସେ ମନକେ ଗୋଟେ ପରୀକ୍ଷା କରଲାଏ ଏ ତୋଟାର ସବୁ ଗଛର ଫଲକେ ଖାଇବାସ ମାତ୍ର ଗୋଟେ ଗଛ ଛାଡ଼ି କରି ହାଇଟା ଜ୍ଞାନ ଆଇରି ଭଲ ଆଇରି ଖରାପ ଜାନବା ଗଛ ରେଲା। ହାଇଟା ଗୋଟେ ଆକା ମାନା କରି ରେଲାଏ ମାତ୍ର ହାଇତି ଗୋଟେ ମାପୁରୁର ଶତ୍ରୁ ରେଲା ବୈରୀ ଖରାପ ଲୋକ ଗୋଟେ ତାର ନାଁ ହେଲାନି ଶୈତାନ। ସେ ଗୋଟେ ଉପାୟ କରଲା ସେ ମନ ମାପୁରୁର କାତା ମାନତେ ରେଲେ ମିଶା ସେ ଗୋଟେ ସୁନ୍ଦର ସାଫ ହେଇ ଆସିଲା ଆଇରି କହିଲା ଏ ଗଛର ଫଲ ଖାଇଲେ ମରବାସ ବୋଲି ମାପୁରୁ କହିଲା ଆଚତ କି? ତମେ ନାଇଁ ମରବାସ କେବେ ମିଶା ନ ମରାସ ମାତର ତମେ ବୁଦ୍ଧିମାନ ଲୋକ ହେବାସ ଆହୁରି ମାପୁରୁ ପାରା ହେଇଯିବାସ। ମାତର ଆମର ଆଗତୁର ବାବା ଆରି ମା ମାପୁରୁର କାତାକେ ନ ମାନି ଜନ ଗଛର ଫଲ ନ ଖା ବୋଲି ରେଲାଏ ହାଇ ଗଛର ଫଲକେ ଖାଇଲାଏ। ହେତ୍କି ବେଲେ ତାଙ୍କର ଜୀବନ ଆନେ ଆନ୍ଧାର ଆଇଲା ଆରି ସେ ମନ ମାପୁରୁକେ ଭୟ କଲାଏ ଡରଲାଏ। ପାପ ଆରି ମରଣ ଏ ସୁନ୍ଦର ଜଗତେ ସଂସାର ଆନେ ଆଇଲା। ସେ ମନ ଭାବଲାଏ ଆମେ ଭଲ କରଲୁ ମାତର ସେ ମନ ପାପକେ ଭଲ ପାଇଲାଏ। ସେ ମନ ଅଧିକ ପାପକେ ପ୍ରେମ କଲାଏ ଆରି ପବିତ୍ର ମାପୁରୁ ଥାନୁ ଅଧିକ ଧୁର୍କେ ଧୁର୍କେ ଉଠିଗଲାଏ ଆରି ତାଙ୍କର ପିଲାଟକି ମନ ସବୁ ପାପ ଲୋକେ ଜନ୍ମଲାଏ ଆରି ପାପକେ ପ୍ରେମ କଲାଏ। ମାତର ମାପୁରୁ ମାନେ ଲୋକକେ ନ ଛାଡ଼ଲାଏ ଆହୁରି ସେ ମନକେ ପ୍ରେମ କରି ଲାଡ଼ କରି ଗୋଟେ ଉପାୟ ବାହାର କରଲାଏ। ସେ ପବିତ୍ର ହେଲେ ମିଶା ପାପ ଲୋକ ମନକେ ଧରଲାଏ କେଡ଼େ ପ୍ରେମ କଲାଏ। ଆମେ ଯେଡ଼ିକି ବେଲେ ପାପି ରେଲୁ ଆହୁରି ଯୀଶୁ ଆମର ଲାଗି ମରଲାଏ ଆମେ ଯେଡ଼ିକି ବେଲେ ତାଙ୍କର ଶତ୍ରୁ ରେଲୁ ମାପୁରୁ ତାଙ୍କର ପିଲାର ମରଣ ଲାଗି ଆମକେ ଆତ୍ମିକତାର ଲୋକେ ମିଶାଇଲା ବୋଲେ କାଇଟା ଜାନାସ? ମାପୁରୁ ନ ଜାଗଲାଏ ଯେ ଆମେ ଭଲ ହେଉତା ବୋଲି ମାତ୍ର ଆମକେ ଧରଲାଏ। ଆମେ ତାଙ୍କର ଶତ୍ରୁ ହେଲେ ମିଶା ପାପ କାମ କରି ତାଙ୍କର ପିଲାକେ ଆମର ଲାଗି ମରବାକେ ପାଟାଇଲାଏ। ଯୀଶୁ ଆମର ପାପର ସବୁ ଭୋଜକେ ଉଠାଇଲା, ଆହୁରି ଆମର ସବୁ ଦଣ୍ଡକେ ତାଙ୍କର ଗାମଛାରେ ଧରି କ୍ରୁଶ କାଟେ ମରଲାଇ। ହାଇଟା କାଜେ ତୋର ପାପ ଲାଗି ତୁଇ କିଛି ତୋର ନିଜର ବାଟନୁ ନ କର, ମାତର ମାପୁରୁକେ ତାଙ୍କର କାତାକେ ବିଶ୍ୱାସ କର। ଯୀଶୁ ଆକା ପୁରାପୁରି ଭାବେ ତୋକେ ରକ୍ଷା କରବାଏ, ତାଙ୍କର କାତାକେ ବିଶ୍ୱାସ କର, ଆହୁରି କହ ମୋର ସବୁଯାକ ପାପକେ ନେ, ଆହୁରି ମୋକେ ତୋର ପିଲା ବନା।